ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ସରିତା ସାହୁ। ଡିଜିଟାଲ ଭାରତର ବିଶ୍ୱସ୍ତରୀୟ ବୈଷୟିକ ଉନ୍ନତିର ସ୍ତମ୍ଭ ଭାବେ ଯୁବ ଉଦ୍ଭାବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଡିଜିଟାଲ ବିପ୍ଳବର ପ୍ରଭାବ ଭାରତର ସେବା, ସୁଶାସନ ଓ ଗରିବ କଲ୍ୟାଣ ନୀତିକୁ ପ୍ରଭାବିତ କରିଛି। ଏକ ରିପୋର୍ଟ। ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶର 65,000 ଅଧିକ ସଂଗଠନ ଆୟୋଜନ କରିବେ ଯୋଗ ସଙ୍ଗମ ଏବଂ ଆଇପିଏଲ୍ ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ଆଜି ପ୍ରାଥମିକ ରାୟ ପ୍ରକାଶ କରିବେ କର୍ଣ୍ଣାଟକ ହାଇକୋର୍ଟ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଯୁକ୍ତି ବିଦ୍ୟାର ବିକାଶ ଏବଂ ଦେଶର ଆତ୍ମନିର୍ଭରଶୀଳତାକୁ ଆଗେଇ ନେବାରେ ଭାରତର ଯୁବ ଉଦ୍ଭାବକମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଗତ 11 ବର୍ଷ ମଧ୍ୟରେ ଏକ ବିଶ୍ୱସ୍ତରୀୟ ପ୍ରଯୁକ୍ତି ବିଦ୍ୟା କେନ୍ଦ୍ର ଭାବରେ ଭାରତ ଉଭା ହୋଇଛି ଏବଂ ଡିଜିଟାଲ ଇଣ୍ଡିଆ ଆମ ଦେଶର ଯୁବପିଢ଼ିକୁ ନବସୃଜନର ଉପଯୋଗ କରିବା ଲାଗି ସଶକ୍ତ କରିଛି। ମାଇ ଗଭ୍ ଇଣ୍ଡିଆ ଦ୍ୱାରା ସାମାଜିକ ଗଣମାଧ୍ୟମ ଏକ୍ସରେ ଦିଆଯାଇଥିବା ପୋଷ୍ଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ପ୍ରଯୁକ୍ତି ବିଦ୍ୟାର ଲାଭ ଉଠାଇ ନାଗରିକମାନେ ସ୍ୱଚ୍ଛ ଶାସନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଡିଜିଟାଲ ଇଣ୍ଡିଆ ପଦକ୍ଷେପ ପ୍ରଯୁକ୍ତି ବିଦ୍ୟାକୁ ସଶକ୍ତ କରିବା ସହ ପ୍ରତ୍ୟେକ ନାଗରିକଙ୍କ ପାଇଁ ସୁଯୋଗ ଉନ୍କକ୍ତ କରିଛି ଏବଂ ଶାସନ ବ୍ୟବସ୍ଥାକୁ ନାଗରିକ କେନ୍ଦ୍ରିତ କରିପାରିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତ ଦୁର୍ଗମ ଅଞ୍ଚଳରେ ଇଣ୍ଟରନେଟ୍ ସୁବିଧାଠାରୁ ଆରମ୍ଭ କରି ବାସ୍ତବ ସମୟରେ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଘଟୁଥିବା ପରିବର୍ତ୍ତନରେ ବିଶ୍ୱର ନେତୃତ୍ୱ ନେଉଛି। ଶ୍ରୀ ମୋଦି ଡିଜିଟାଲ ଇଣ୍ଡିଆର 11 ବର୍ଷର ଯାତ୍ରାକୁ ସମାବେଶୀ ଅଭିବୃଦ୍ଧି, ନବସୃଜନ ଏବଂ ଡିଜିଟାଲ ସଶକ୍ତିକରଣ ଭାବେ ବର୍ଣ୍ଣନା କରିଛନ୍ତି। ସେବା, ସୁଶାସନ ଏବଂ ଗରିବ କଲ୍ୟାଣ ନୀତି ଦ୍ୱାରା ପରିଚାଳିତ ଭାରତ ଏକ ଦଶନ୍ଧି ମଧ୍ୟରେ ଉଲ୍ଲେଖନୀୟ ପରିବର୍ତ୍ତନ ଦେଇ ଗତି କରିଛି। ଆକାଶବାଣୀ ସମ୍ଭାଦ ବିଭାଗ ଗତ 11 ବର୍ଷ ମଧ୍ୟରେ ପ୍ରମୁଖ କ୍ଷେତ୍ରରେ ସରକାରଙ୍କ ପ୍ରୟାସ ଉପରେ ଏକ ସ୍ୱତନ୍ତ୍ର ଉପସ୍ଥାପନା କରୁଛି। ଆଜି ଶୁଣିବା ଡିଜିଟାଲ ଇଣ୍ଡିଆ ଉପରେ, ଯାହାଦ୍ୱାରା ପ୍ରଯୁକ୍ତି ବିଦ୍ୟା, ସୁଶାସନ, ଅନ୍ତର୍ଭୁକ୍ତିକରଣ ଏବଂ ସଶକ୍ତିକରଣର ମୁଖ୍ୟ ସ୍ତମ୍ଭ ହୋଇପାରିଛି। ଗତ ଦଶନ୍ଧି ମଧ୍ୟରେ ସରକାର ସମାବେଶୀ ବିକାଶ ଏବଂ ସହଜ ଜୀବନଯାପନ ପାଇଁ ପ୍ରଯୁକ୍ତି ବିଦ୍ୟାକୁ ଏକ ଶକ୍ତିଶାଳୀ ଆୟୁଧ ଭାବେ ବର୍ଣ୍ଣନା କରିଛନ୍ତି, ଫଳରେ ଡିଜିଟାଲ ପେମେଣ୍ଟ ପ୍ରକ୍ରିୟାକୁ ଉଲ୍ଲେଖନୀୟ ସଫଳତା ମିଳିପାରିଛି। କେବଳ 2025 ଏପ୍ରିଲରେ ପ୍ରାୟ 25 ଲକ୍ଷ କୋଟି ଟଙ୍କାର 1,867 କୋଟିରୁ ଅଧିକ ୟୁପିଆଇ କାରବାର ରେକର୍ଡ କରାଯାଇଥିଲା। ୟୁଏଇ, ସିଙ୍ଗାପୁର, ଭୁଟାନ, ନେପାଳ, ଶ୍ରୀଲଙ୍କା, ଫ୍ରାନ୍ସ ଏବଂ ମରିସସ୍ ସମେତ 7ଟି ଦେଶରେ ବ୍ୟାପ୍ତ ୟୁପିଆଇ ଭାରତକୁ ଡିଜିଟାଲ ପେମେଣ୍ଟ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ଅଗ୍ରଣୀ ରାଷ୍ଟ୍ର ଭାବେ ପ୍ରମାଣିତ କରିଛି। ଅନ୍ୟପକ୍ଷରେ ଡାଟା ମୂଲ୍ୟରେ 96% ହ୍ରାସ ସହିତ 99.6% ଜିଲ୍ଲାରେ 5G ରୋଲ୍ ଆଉଟ୍ ମଧ୍ୟ ଭାରତର ଡିଜିଟାଲ ରୂପାନ୍ତରରେ ଏକ ନୂତନ ଯୁଗକୁ ବିକାଶ ପଥରେ ଆଗେଇ ନେଇଛି। ଏହା ବ୍ୟତୀତ 2.18 ଲକ୍ଷରୁ ଅଧିକ ଗ୍ରାମପଞ୍ଚାୟତ ନିକଟରେ ଏବେ ଭାରତ ନେଟ୍ ଯୋଜନା ଅଧୀନରେ ବ୍ରଡ୍ବ୍ୟାଣ୍ଡ ସୁବିଧା ରହିଛି। ଗତ 11 ବର୍ଷ ମଧ୍ୟରେ ଭାରତର ଇଣ୍ଟରନେଟ୍ ବ୍ୟବହାରକାରୀଙ୍କ ସଂଖ୍ୟା 285% ବୃଦ୍ଧି ପାଇଛି, ଯେତେବେଳେ କି ଭାଷିନୀ ଭଳି ପଦକ୍ଷେପ ଦ୍ୱାରା ଭାଷାର ବିଭାଜନ ହ୍ରାସ ପାଉଛି ଓ 22ଟି ଭାରତୀୟ ଭାଷାରେ କୃତ୍ରିମ ବୁଦ୍ଧିମତା ପରିଚାଳିତ ଅନୁବାଦ ସମ୍ଭବ ହୋଇପାରିଛି। ଆଧାର ପ୍ରାମାଣୀକରଣ ଦ୍ୱାରା ପରିଚାଳିତ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରଣ ବ୍ୟବସ୍ଥା ଲକ୍ଷ ଲକ୍ଷ ନକଲି ହିତାଧିକାରୀଙ୍କୁ ହଟାଇ ଦେଇ ସ୍ୱଚ୍ଛତା ସୁନିଶ୍ଚିତ କରିବା ସହ ସରକାରୀ ପାଣ୍ଠି ସଞ୍ଚୟ କରିଛି। ପ୍ରଯୁକ୍ତି ବିଦ୍ୟା ଭାରତକୁ ଏକ କରିବା ସହ ଭାରତର ଜୀବନଶୈଳୀରେ ଅଭୂତପୂର୍ବ ପରିବର୍ତ୍ତନ ଆଣିବାରେ ସକ୍ଷମ ହୋଇଛି। ଆନ୍ତର୍ଜାତିକ ଶିଶୁ ଶ୍ରମ ନିରୋଧୀ ଦିବସ ଆଜି ବିଶ୍ୱବ୍ୟାପୀ ପାଳନ କରାଯାଉଛି। ଶିଶୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରକୁ ସମ୍ପୂର୍ଣ୍ଣ ରୂପେ ମୂଳୋତ୍ପାଟନ କରିବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ଏହି ଦିବସର ଚଳିତ ବର୍ଷର ବାର୍ତ୍ତା ରହିଛି ବିକାଶରେ ସ୍ୱଚ୍ଛତା ରହିଛି, ତେବେ ଅନେକ କିଛି କରିବାର ଅଛି, ପ୍ରଚେଷ୍ଟାକୁ ତ୍ୱରାନ୍ୱିତ କରିବା। ଏ ଦିଗରେ ହାସଲ ହୋଇଥିବା ବିକାଶ ଏବଂ ବୈଶ୍ୱିକ ଲକ୍ଷ୍ୟ ହାସଲ ନିମନ୍ତେ ଆମର ପଦକ୍ଷେପକୁ ଅଧିକ ତ୍ୱରାନ୍ୱିତ କରିବା ଏହି ବାର୍ତ୍ତା ମାଧ୍ୟମରେ ପ୍ରତିଫଳିତ ହେଉଛି। ଆନ୍ତର୍ଜାତିକ ଶ୍ରମ ସଂଗଠନ ଏବଂ ମିଳିତ ଜାତିସଂଘ ଶିଶୁ ପାଣ୍ଠି ଦ୍ୱାରା ମିଳିତ ଭାବେ ଗତକାଲି ଜାରି କରାଯାଇଥିବା ଏକ ରିପୋର୍ଟରୁ ଦର୍ଶାଯାଇଛି ଗତବର୍ଷର ପ୍ରାୟ 138 ମିଲିୟନ ଶିଶୁ ଶ୍ରମିକ ଭାବେ ନିୟୋଜିତ ହୋଇଥିଲେ। ସେଥିମଧ୍ୟରୁ ପ୍ରାୟ 54 ମିଲିୟନ ଶିଶୁ ସ୍ୱାସ୍ଥ୍ୟ, ସୁରକ୍ଷା ତଥା ବିକାଶ ପ୍ରତି ବିପଦ ଥିବା କ୍ଷେତ୍ରରେ ନିୟୋଜିତ ଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଚଳିତ ମାସ 21 ତାରିଖରେ ଅନ୍ତର୍ଜାତୀୟ ଯୋଗ ଦିବସରେ ସାଧାରଣ ଯୋଗ ପ୍ରୋଟୋକଲ୍ ଆଧାରରେ ଏକ ସମୟରେ 1,00,000 ଅଧିକ ଯୋଗ କାର୍ଯ୍ୟକ୍ରମ ସକାଳ 6:30 7:40 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଚଳିତ ବର୍ଷର ଯୋଗ ଦିବସର ବାର୍ତ୍ତା ରହିଛି ଏକ ପୃଥିବୀ ଏକ ସ୍ୱାସ୍ଥ୍ୟ। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ କହିଛନ୍ତି ମୁଖ୍ୟ କାର୍ଯ୍ୟକ୍ରମ ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ଠାରେ ଅନୁଷ୍ଠିତ ହେବ, ଯେଉଁଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଂଶଗ୍ରହଣ କରିବେ। ସେ କହିଛନ୍ତି ସାରା ଦେଶରୁ 65,000 ଅଧିକ ସଂଗଠନ ଯୋଗ ସଙ୍ଗମ ଆୟୋଜନ କରିବା ପାଇଁ ପଞ୍ଜିକରଣ କରିଛନ୍ତି। ଶ୍ରୀ ଯାଦବ କହିଛନ୍ତି ଯେ ବିଶାଖାପଟ୍ଟନମ୍ଠାରେ ଆୟୋଜିତ ହେବାକୁ ଥିବା ମୁଖ୍ୟ ଯୋଗ ଦିବସ କାର୍ଯ୍ୟକ୍ରମରେ ପ୍ରାୟ 40 ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରିବେ।
पूरे राज्य में मजबूत और दीर्घकालीन योग संस्कृति बनाने के उद्देश्य से आंध्र प्रदेश सरकार ने योग आंध्रा अभियान शुरू किया है, जो एक सर्वथा अभूतपूर्व प्रयास है। इस प्रयास का उद्देश्य 10,00,000 नियमित योग अभ्यासियों का एक समूह बनाना है, जो असाधारण रूप से महत्वाकांक्षी हो।
ଦିଲ୍ଲୀରେ ଲାଲକିଲ୍ଲା, କର୍ତ୍ତବ୍ୟପଥ ଏବଂ ଲୋଧି ଉଦ୍ୟାନ ଭଳି ପ୍ରତିଷ୍ଠିତ ସ୍ଥାନ ସମେତ 111 ସ୍ଥାନରେ ଯୋଗ ଦିବସ ପାଳନ କରାଯିବ। ଆମର ସମ୍ଭାଦଦାତା ସୂଚନା ଦେଇଛନ୍ତି ଯେ ଜାତିସଂଘର ସାଧାରଣ ସଭା 2014 ଡିସେମ୍ବର 11 ଗ୍ରହଣ କରିଥିବା ସଂକଳ୍ପରେ ଜୁନ୍ 21 ତାରିଖକୁ ଅନ୍ତର୍ଜାତୀୟ ଯୋଗ ଦିବସ ଭାବରେ ଘୋଷଣା କରିଥିଲା। 2015 ମସିହାରୁ ଅନ୍ତର୍ଜାତୀୟ ଯୋଗ ଦିବସ ସାରା ବିଶ୍ୱରେ ସ୍ୱାସ୍ଥ୍ୟ ପାଇଁ ଏକ ଜନ ଆନ୍ଦୋଳନରେ ପରିଣତ ହୋଇଛି। ଯୋଗ ହେଉଛି ଭାରତର ଏକ ପ୍ରାଚୀନ ଶାରୀରିକ, ମାନସିକ ଏବଂ ଆଧ୍ୟାତ୍ମିକ ଅଭ୍ୟାସ। କେନ୍ଦ୍ର ଆୟୁଷ ମନ୍ତ୍ରୀ ପ୍ରତାପ ରାଓ ଯାଦବ ଯୋଗକୁ ସାରା ଭାରତ ଏବଂ ବିଶ୍ୱରେ ଏକ ପରିବର୍ତ୍ତନଶୀଳ ସୁସ୍ଥ ଅଭ୍ୟାସ ଭାବରେ ପ୍ରୋତ୍ସାହିତ କରିବାରେ ମୋଦି ସରକାରଙ୍କର ନିରନ୍ତର ପ୍ରୟାସ ଉପରେ ଆଲୋକପାତ କରିଛନ୍ତି। ଆକାଶବାଣୀ ସମ୍ଭାଦ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ଆୟୁଷ ମନ୍ତ୍ରୀ ଗତ 11 ମଧ୍ୟରେ କେନ୍ଦ୍ର ସରକାରଙ୍କ ସଫଳତା ବିଷୟରେ କହିଛନ୍ତି। ଆୟୁଷ ମନ୍ତ୍ରଣାଳୟ ଗଠନଠାରୁ ଅନ୍ତର୍ଜାତୀୟ ଯୋଗ ଦିବସ ପର୍ଯ୍ୟନ୍ତ ଭାରତର ଭୂମିକା ବିଶ୍ୱରେ ନୂତନ ଦିଗନ୍ତ ସୃଷ୍ଟି କରିଛି। ସେ କହିଛନ୍ତି କାର୍ଯ୍ୟକ୍ଷେତ୍ରରେ ୱାଇବ୍ରେକ୍ ଭଳି ବୈଷୟିକ ବ୍ୟବସ୍ଥା ବିଷୟରେ ମଧ୍ୟ ସେ ବିସ୍ତୃତ ଭାବରେ ବର୍ଣ୍ଣନା କରିଛନ୍ତି। ଆଜି ରାତି 9:30 100.1 ଆକାଶବାଣୀ ଏଫ୍ଏମ୍ ଗୋଲ୍ଡ ଚ୍ୟାନେଲ୍ ଏବଂ ଆକାଶବାଣୀର ସମସ୍ତ ନେଟ୍ୱର୍କରେ ବିକଶିତ ଭାରତର ଅମୃତକାଳ ଶୀର୍ଷକ ସିରିଜ୍ର ଏକ ଅଂଶ ଭାବରେ ଏହି ସାକ୍ଷାତକାର ପ୍ରସାରିତ ହେବ। ଆକାଶବାଣୀ ସମ୍ଭାଦ ବିଭାଗର ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ମଧ୍ୟ ଏହାର ପ୍ରସାରଣ କରାଯିବ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଆଜି ନୂଆଦିଲ୍ଲୀର ରାଜଘାଟଠାରେ ଲୋକସମ୍ବର୍ଦ୍ଧନ ପର୍ବକୁ ଉଦ୍ଘାଟନ କରିଛନ୍ତି। ଆସନ୍ତା ରବିବାର ଦିନ ଶେଷ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ସବ୍କା ସାଥ୍, ସବ୍କା ବିକାଶ, ସବ୍କା ବିଶ୍ୱାସ ଏବଂ ସବ୍କା ପ୍ରୟାସ ଲକ୍ଷ୍ୟ ନେଇ କେନ୍ଦ୍ର ସରକାରଙ୍କର ପ୍ରମୁଖ ଯୋଜନା, ପଦକ୍ଷେପ ଏବଂ ସଫଳତା ପ୍ରଦର୍ଶନ କରାଯିବ। ସଂଖ୍ୟାଲଘୁ ସମ୍ପ୍ରଦାୟ, ବିଶେଷକରି କାରିଗର ଓ ପାରମ୍ପରିକ କାରିଗରଙ୍କ ଆର୍ଥିକ ସଶକ୍ତିକରଣ ଦିଗରେ ଏହି କାର୍ଯ୍ୟକ୍ରମ ସରକାରଙ୍କ ନିରନ୍ତର ପ୍ରୟାସ ସମ୍ପର୍କରେ सूचना देउछी।
लोक संवर्धन पर्व बहुत ही महत्वपूर्ण कार्यक्रम है। हमारे गांव में जो कारीगर होते हैं, जो हुनर है, उनका सामान, उनका बनाया हुआ प्रोडक्ट्स मार्केट में लेकर आने के लिए ये प्लेटफॉर्म क्रिएट किया गया है। हमारा देश के कोने कोने में अलग अलग बहुत विशेष चीजें बनाते हैं, तो वो आदान प्रदान भी होगा।
ଗଣମାଧ୍ୟମ ସହ କଥାବାର୍ତ୍ତା କରି ଶ୍ରୀ ରିଜିଜୁ କହିଛନ୍ତି ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଖରେ ବହୁତ ପ୍ରତିଭା ରହିଛି, ତେଣୁ ସେମାନଙ୍କ କଳାକୃତିକୁ ଲୋକଲୋଚନକୁ ଆଣିବା ପାଇଁ ଏଭଳି ମଞ୍ଚ ସୃଷ୍ଟି କରାଯାଇଛି। ଏହା ବ୍ୟତୀତ ବିଭିନ୍ନ ରାଜ୍ୟର ଉତ୍ପାଦ ଅନ୍ୟ ରାଜ୍ୟରେ ପରିଚିତ କରାଇବା ଦିଗରେ ଏହି ମଞ୍ଚ ସହାୟକ ହେବ। ସୂଚନାଯୋଗ୍ୟ, ଏହି କାର୍ଯ୍ୟକ୍ରମରେ ଲାଖ ଚୁଡ଼ି, କାଠ ଚିତ୍ରକଳା, ବନାରସୀ ଫୁଲକାରୀ ଏବଂ ଚମଡ଼ା କଳାକୃତି ପ୍ରଦର୍ଶିତ ହେବ। କର୍ଣ୍ଣାଟକ ହାଇକୋର୍ଟ ଆଜି ଅପରାହ୍ନରେ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ବାହାରେ ଦଳାଚକଟା ମାମଲାରେ ରାୟ ପ୍ରକାଶ କରିବେ। ରୟାଲ୍ ଚ୍ୟାଲେଞ୍ଜର୍ ସ୍ୱୋର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍ ଏବଂ ଡିଏନ୍ଏ ନେଟ୍ୱର୍କ ପ୍ରାଇଭେଟ୍ ଲିମିଟେଡ୍ ଦ୍ୱାରା ଆଗତ ଆବେଦନ ଉପରେ ବିଚାରପତି ଜଷ୍ଟିସ୍ ଏସ୍ଆର୍ କୃଷ୍ଣକୁମାର ରାୟ ଶୁଣାଇବେ ବୋଲି ଜଣାପଡ଼ିଛି। ଗତକାଲି ଜଷ୍ଟିସ୍ କୃଷ୍ଣକୁମାର ଏହି ମାମଲାର ଶୁଣାଣି କରିଥିଲେ। ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ଏକ ମିଳିତ ସାମରିକ ଅଭ୍ୟାସ 2025 ଅଷ୍ଟମ ସଂସ୍କରଣ ଆସନ୍ତା 18 ଜୁଲାଇ 1 ପର୍ଯ୍ୟନ୍ତ ଫ୍ରାନ୍ସର କ୍ୟାଭ୍ଲିଠାରେ ଅନୁଷ୍ଠିତ ହେବ। ଏହି ସାମରିକ ଅଭ୍ୟାସର ଉଦ୍ଦେଶ୍ୟ ହେଉଛି ଏକ ପାରମ୍ପରିକ ପରିସ୍ଥିତିରେ ବହୁ ଡୋମେନ୍ ଅପରେସନ୍ କରିବା ପାଇଁ ଉଭୟ ପକ୍ଷର ସାମରିକ କ୍ଷମତାକୁ ଅଭିବୃଦ୍ଧି କରିବା। ସାମାଜିକ ଗଣମାଧ୍ୟମର ଏକ ପୋଷ୍ଟରେ ଭାରତୀୟ ସେନା ପକ୍ଷରୁ କୁହାଯାଇଛି ଏହି ମିଳିତ ସମରାଭ୍ୟାସ ଯୋଗୁଁ ଦୁଇ ଦେଶ ସେନା ମଧ୍ୟରେ ଆନ୍ତଃ କାର୍ଯ୍ୟକ୍ଷମତା ଏବଂ ସୌହାର୍ଦ୍ଦ୍ୟରେ ଅଭିବୃଦ୍ଧି ହୋଇପାରିବ। ମୁଖ୍ୟ ସମ୍ବାଦ ପୁଣିଥରେ, ଡିଜିଟାଲ ଭାରତର ବିଶ୍ୱସ୍ତରୀୟ ବୈଷୟିକ ଉନ୍ନତିର ସ୍ତମ୍ଭ ଭାବେ ଯୁବ ଉଦ୍ଭାବକଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ। ଡିଜିଟାଲ ବିପ୍ଳବର ପ୍ରଭାବ ଭାରତର ସେବା ସୁଶାସନ ଓ ଗରିବ କଲ୍ୟାଣ ନୀତିକୁ ପ୍ରଭାବିତ କରିଛି। ଏକ ରିପୋର୍ଟ। ଅନ୍ତର୍ଜାତୀୟ ଯୋଗ ଦିବସରେ ଦେଶର 65,000 ଅଧିକ ସଂଗଠନ ଆୟୋଜନ କରିବେ ଯୋଗ ସଙ୍ଗମ ଏବଂ ଆଇପିଏଲ୍ ବିଜୟ ଉତ୍ସବରେ ଦଳାଚକଟା ଘଟଣାରେ ଆଜି ପ୍ରାଥମିକ ରାୟ ପ୍ରକାଶ କରିବେ କର୍ଣ୍ଣାଟକ ହାଇକୋର୍ଟ। ସମ୍ବାଦ ଶେଷ।